ହ୍ୟାଲୋ, ମୁଁ ଖଣ୍ଡଗିରି ତାରିଣୀ ବସ୍ତୁରୁ କାମିନୀ ଗୁରୁ କହୁଛି। ଆଜିକି ମାସେ ହେଲା ମୋ ନେଟିନ ଟାକି ଜାମ ହେଇଛି। ଖାଲି ବିଏମସି ସେ ଲୋକ କହି ଆକୁ ଗାଡିବାଲା ଡାକି ତାକୁ ଡାକି ସେ ଦିଦିଙ୍କି କହି ଆଜି ଯିବୁ କାଲି ଯିବୁ ପରଦିନ ଯିବୁ ହବନି ଏତେ ଟଙ୍କା ସେତେ ଟଙ୍କା ପାଇପ ପାଉନି। ତାପରେ ଆମେ ନେଟିନ ଟାଙ୍କି ଧରିକି ବସିଥିବୁ ରୋଡ ରେ ଛାଡ଼ିବୁ ଆଉ କିଛି ଉପାୟ ନାହିଁ। ଆଉ ତାପରେ ବି 4 ମାସ କି 5 ମାସ ହେଲା ଆମ ସାଇକି ଅଳିଆ ଗାଡି ଆସୁନି କାହିଁକି ରୋଡ ଯେହେତୁ ଭାଙ୍ଗିକିରି ପଡିଛି। ତେଣୁକରି ଅଳିଆ ଗାଡି ବି ଆସୁନି। ଅଳିଆ ଇଆଡ଼େ ସିଆଡ଼େ ପକେଇଲେ ସେ କହୁଛି ଇଆଡ଼େ କାଣ ପକଉଛୁ ସେ କହୁଛି ସିଆଡ଼େ ଧରିକି ଆସୁନୁ ସେ କହୁଛି ଫଟୋ ଉଠେଇକି ପଠେଇଦେବୁ ନାନା ଇଏ କଥା ଶୁଣୁଛୁ। କିନ୍ତୁ ଆପଣ ତୁରନ୍ତ ଟିକେ ନେଟିନ ର ସମସ୍ୟା କରନ୍ତୁ। ଆଉ ଏତେ ଟଙ୍କା ବି ଆମେ ଦେଇପାରୁନି କେତେ 3000 କେତେ 4000 ମାଗିଲେ ବି ଆମେ ଗରିବ ଲୋକ ପଇସା ରଖି ରଖି ଆମର ବି ପଇସା ଖର୍ଚ୍ଚ ହେଇଗଲାଣି। ଆଉ ବର୍ତ୍ତମାନ ଆପଣ ସେଇଟା ଗୋଟେ କେମିତି ଟିକେ ବ୍ୟବସ୍ଥା କରନ୍ତୁ। 2-4 ଦିନ ଭିତରେ ଆପଣ ଯଦି ବ୍ୟବସ୍ଥା କରିବେ ଆମେ ଟିକେ ଖୁସି ହବୁ ଯେ ହଁ ଆମ କଥା ଶୁଣିଲେ ଆମକୁ କହିଲେ କି କଲେ ବୋଲିକି ଜାଣିବୁ।